वासुदेवाय ओम नमो भगवते वासुदेवाय। श्रीमद् भागवतम दशम स्कंद 15 अध्याय शोकचारी। स तत्र तत्रारुण पल्लव श्रिया स तत्र तत्रारुण पल्लव श्रिया फल प्रसुनोरुहरिण पादयोः फल प्रसुनोरुहरिण पादयोः स्पृशच्छिकान् वीक्ष्य वनस्पतीन् मुदा स्पृशच्छिकान् वीक्ष्य वनस्पतीन् मुदा स्मयन्निवाह व्रतमादिपुरुषः स्मयन्निवाह व्रतमादिपुरुषः शब्दान्वाद। सह से तत्र सर्वत्र तत्र सर्वत्र अरुण ईसत लाल पल्लव सेमानक पल्लव श्रिया कांति युक्त फल सेमानकर फल प्रसून ओ कुलर गुरुभरेण गुरुभारे पादयो तांक पाद द्वारा स्पृशत स्पर्श करी शिखान सेमानक शाखार अग्रभाग वीक्ष्य दर्शन करी वनस्पतिन वनस्पतिगण मुदा आनंदरे स्मयन हास्य सहकारे इव प्राय आह कहिले अग्रजम निज श्रेष्ठ भ्रात ज्येष्ठ भ्राता श्री बलराम को आदिपुरुष आदिपुरुष भगवान। शुक्रानुवाद। आदिपुरुष भगवान देखिले जे सौंदर्य मंडित रक्तवर्णयुक्त वनस्पतिगण सेमानक फलपुष्पर गुरुभारे अवनत होती सेमानक शाखार अग्रभाग द्वारा तांक चरण जुगल को स्पर्श करसंती तेणु से मृदुहास्य सहकार अग्रज को उद्देश्य करी कहले भागवत श्री गोपाल महाराज कहते मुदा स्मय निव शब्द गुड़िकर सूचित हो श्रीकृष्ण कौतुकपूर्ण मनोभाव युक्त थे से जानी वृक्ष समूह नत होते प्रकृत पक्षे पूजा करने कि परवर्त श्लोक सख्यवत प्रफुल्ल चित्तर कथा कही तांको भाई बलराम को सम्मान दान देवे। तेणु आज भागवतम श्लोक 15 अध्याय ଏହି ଅଧ୍ୟାୟର ଶୀର୍ଷକ ହେଉଛି ଧେନୁକାସୁର ବଦ୍ଧ ଏବଂ ଆଜି ଆମେ ଚାରି ଶ୍ଳୋକ ଉପରେ ଆଲୋଚନା କରିବା। ଯେ ବିଶେଷ ଭାବରେ ଆଜି ମାତାଜୀମାନେ ଆଜି ତାଙ୍କର ଯେଉଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି, ତାଙ୍କର ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଏ ଯେଉଁ ପାଳନ କରୁଛନ୍ତି, ପ୍ରକୃତରେ ଏଇ ଭାଗବତମ ଶ୍ରବଣ କରିବା ଦ୍ୱାରା ହିଁ ତାହା ପୂରଣ ହୋଇପାରିବ। ଭଗବାନଙ୍କର ଆମେ ଆରାଧନା କଲେ ଭଗବାନ ହିଁ ସେଇ ଅମୃତତ୍ଵ ପ୍ରଦାନ କରନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ତପାମି ଅହମ୍ ଅହମ୍ ବର୍ଷମ୍ ନିଗୃହାମି ଉତ୍ତୁଜାମି ଚ ଅମୃତମ ଚୈବ ମୃତ୍ୟୁଶ୍ଚ ସଦସତ୍ୟ ଅହମ୍ ଅର୍ଜୁନ। ଭଗବାନ ଏଇ ଖରାଦିନ ଆସିଲା, ଆମେ ଯେଉଁ ଉତ୍ତାପ ପ୍ରାପ୍ତ ହେଉଛେ ଏଇ ଉତ୍ତାପ ଭଗବାନ ସୂର୍ଯ୍ୟଙ୍କ ଦ୍ୱାରା ଆମକୁ ଏଇ ଉତ୍ତାପ ପ୍ରଦାନ କରୁଛନ୍ତି। ତପାମି ଅହମ୍ ପୁଣି ଅହମ୍ ବର୍ଷମ୍, ଖରାଦିନ ପରେ ଯେତେବେଳେ ବର୍ଷା ଦିନ ଆସିବ, ବର୍ତ୍ତମାନ ବର୍ଷା ଦିନ ଆସିଗଲାଣି, ଗତକାଲି ବହୁତ ବର୍ଷା ହେଲା, ଏ ବର୍ଷା କେମିତି ହେଉଛି ନା ଉତ୍ସାମି ଚ ଭଗବାନ ସୂର୍ଯ୍ୟ ମାଧ୍ୟମରେ ଏ ଜଳକୁ ନେଇଯାଉଛନ୍ତି, ଶୋଷି ନେଉଛନ୍ତି, ପୁଣି ପ୍ରଦାନ କରୁଛନ୍ତି ବୃଷ୍ଟି ମାଧ୍ୟମରେ। ପୁଣି ସେ ମଧ୍ୟ ଅମୃତମ ମୃତ୍ୟୁଶ୍ଚରିବ, ସେ ମଧ୍ୟ ଅମୃତ, ଯେଉଁମାନେ ତାଙ୍କ ଶରଣରେ ଯିବେ ସେମାନେ ମୃତ୍ୟୁକୁ ପ୍ରାପ୍ତ ହେବେ ନାହିଁ, କିନ୍ତୁ ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ସେମାନେ ମୃତ୍ୟୁକୁ ପ୍ରାପ୍ତ ହେବେ। ସଦସଚ୍ଚା ହମ ଅର୍ଜୁନ, ତେଣୁ ଏହିଭଳି ଭାବରେ ସତ୍ ଏବଂ ଅସତ୍ ଏ ସବୁକିଛିର ମୂଳ ହେଉଛନ୍ତି ସେଇ ଭଗବାନ। ତେଣୁ ଏଇ ଭଗବାନ, ଏ ଭାଗବତମ ଆଉ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ଏଇ ଭାଗବତ ଶ୍ରବଣ ଦ୍ୱାରା ମଧ୍ୟ ଆମେ ଏଇ ସାବିତ୍ରୀ ବ୍ରତ ମଧ୍ୟ ପାଳନ କରିପାରିବା। ଯାହା ହଉ, ଯେ ଏଇ ଯେଉଁ ଚତୁର୍ଥ ଅଧ୍ୟାୟ ଚତୁର୍ଥ ଶ୍ଳୋକରେ କୁହାଯାଉଛି ଯେ ଭଗବାନଙ୍କର ପନ୍ଦର ଅଧ୍ୟାୟରେ ଭଗବାନଙ୍କର ପୌଗଣ୍ଡ ଲୀଳା ବର୍ଣ୍ଣନା କରାଯାଉଛି। ପାଞ୍ଚ ବର୍ଷ ପାର ହୋଇଗଲେଣି ଭଗବାନ, ଷଷ୍ଠ ବର୍ଷରେ ଅତିକ୍ରମ ମାନେ ପଦାର୍ପଣ କରିଛନ୍ତି, ସେଇ ପୌଗଣ୍ଡ ଲୀଳାକୁ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ ବର୍ଣ୍ଣନା କରୁଛନ୍ତି। ତେଣୁ ଏହି ପୌଗଣ୍ଡ ଲୀଳା ପୂର୍ବରୁ ଯେଉଁ ଲୀଳାଟି ହୋଇଥିଲା, ସେ ଲୀଳାଟି ଭଗବାନ କୁମାର ବୟସରେ କରିଥିଲେ ବା ପାଞ୍ଚ ବର୍ଷ ବୟସରେ ସେହି ଲୀଳାଟି କରିଥିଲେ, ଯାହାକି ଅଘାସୁର ବଦ୍ଧ। ତେଣୁ ଏହି ଲୀଳାଟିରେ ଗୋଟିଏ ବର୍ଷ ଗାଏବ ହୋଇଯାଇଥିଲା। ବ୍ରହ୍ମା ଯେଉଁ ଭଗବାନଙ୍କର ସାଙ୍ଗମାନଙ୍କୁ ନେଇଗଲେ, ବତ୍ସାମାନଙ୍କୁ ନେଇଗଲେ, ଯେଇ ରଖି ଆସିଲା ବେଳକୁ ତାଙ୍କ ବ୍ରହ୍ମଲୋକରୁ ଗୋଟିଏ ମୁହୂର୍ତ୍ତରେ ଯଦି ଆସିଲେ, କିନ୍ତୁ ତା ଭିତରେ ଗୋଟିଏ ବର୍ଷ ଚାଲିଗଲା। ତେଣୁ ଏ ଭଗବାନ ଏହି ବର୍ଷଟା ଯାକ ଭଗବାନ ନିଜକୁ ବିସ୍ତାର କରି ସାଙ୍ଗ ବାଳକ ରୂପରେ ବତ୍ସା ରୂପରେ ଭଗବାନ ସବୁ ବୃନ୍ଦାବନରେ ବିଭିନ୍ନ ଲୀଳା ସବୁ କରୁଥିଲେ, କିନ୍ତୁ ଅଗାସୁର ଲୀଳାଟିକୁ ଆଉ କୌଣସି ଅସୁର ମାରଣ ହୋଇନଥିଲା ଏଇ ଗୋଟିଏ ବର୍ଷ। ଅଘାସୁର ଲୀଳାଟିକୁ ତାଙ୍କର ସାଙ୍ଗମାନେ ଷଷ୍ଠ ବୟସରେ ବର୍ଣ୍ଣନା କଲେ। ଏ ବିଷୟରେ ଆମେ ପୂର୍ବ ଅଧ୍ୟାୟ 13 ଏବଂ 14 ଅଧ୍ୟାୟରେ ଶ୍ରବଣ କଲେ। ତେଣୁ 15 ଅଧ୍ୟାୟରେ ଭଗବାନଙ୍କର ପୌଗଣ୍ଡ ଲୀଳାକୁ ବର୍ଣ୍ଣନା କରାଯାଉଛି। ଯଥେଷ୍ଟ ପୌଗଣ୍ଡ ବୟସ ଉପ୍ରଦେ, ଭଗବାନଙ୍କ ପୌଗଣ୍ଡ ବୟସ ହୋଇଗଲେ, ଷଷ୍ଠ ବର୍ଷ ପଦାର୍ପଣ କଲେ, ସେ ଚାହିଁଲେ ଗାଭୀମାନଙ୍କୁ ନେବା ପାଇଁ, କାହିଁକି ନା ଏ ଯେଉଁ ବର୍ଷାମାନଙ୍କୁ ନେଉଥିଲେ, ଏ ବର୍ଷାମାନେ ଆ ଭିତରେ ଗାଭୀମାନେ ସେ ବର୍ଷାମାନେ ଯେଉଁମାନଙ୍କ ଗାଭୀଙ୍କର ସେ ବର୍ଷା, ସେ ଗାଭୀମାନେ ଆଉ ନୂଆ ନୂଆ ବର୍ଷା ସବୁ ପୁଣି ନୂଆ ବର୍ଷା ଆହୁରି ଜନ୍ମ କରିସାରିଲେଣି, ତେଣୁ ସେମାନେ ସେମାନଙ୍କୁ ଆଉ ସେମାନେ ଆଉ ଯାଇପାରିବେ ନାହିଁ। ତେଣୁ ଏ ଗାଭୀମାନେ ମଧ୍ୟ ଚାହୁଁନାହାନ୍ତି ଯେ ଏଇ ଯେଉଁ ଅନ୍ୟ ବର୍ଷା ଅଛନ୍ତି ସେ ଯେଉଁ ନେବା ପାଇଁ ନେଲା ବେଳକୁ ସେମାନେ ବର୍ଷାମାନେ ମଧ୍ୟ କ'ଣ ଗୋଟେ ରହିଛି, ଯେଉଁଥିପାଇଁ କି ଗାଭୀମାନେ ଦେଖ ଆମେ ସେ ସମୟ ରାଧାକୃଷ୍ଣ ମହାରାଜ କହୁଥିଲେ ଯେ ନୂଆ ବର୍ଷା ସବୁ ଦେଇଦେଲାଣି, ତେଣୁ ସେମାନଙ୍କୁ ନେବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ଭଗବାନ ଚାହୁଁଥିଲେ ଯେ ସେ ଯେଉଁ ବର୍ଷାମାନେ ବଡ଼ ହୋଇଗଲେଣି, ତେଣୁ ଗାଭୀମାନଙ୍କୁ ନେବା ପାଇଁ ଭଗବାନ ଚାହୁଁଥିଲେ, ବର୍ଷାମାନେ ବଡ଼ ହୋଇଗଲେଣି, ତେଣୁ ଭଗବାନ ଚାହୁଁଥିଲେ ଗାଭୀମାନଙ୍କୁ ନେବା ପାଇଁ, ବର୍ଷା ଆଉ ନ ନେବା ପାଇଁ ଚାହୁଁଥିଲେ। ଭଗବାନ କହୁଛନ୍ତି ମା' ଯଶୋଦାଙ୍କୁ, ପିତା ନନ୍ଦ ମହାରାଜଙ୍କୁ କହୁଛନ୍ତି, ପିତା ଯେ ମୁଁ ବର୍ତ୍ତମାନ ବହୁତ ବଡ଼ ହୋଇଗଲାଣି, ତେଣୁ ଏଇ ଛୋଟ ଛୋଟ ଗାଭୀମାନଙ୍କୁ ଛୋଟ ପିଲାମାନଙ୍କୁ ପଠାଅ, ଛୋଟ ଛୋଟ ବର୍ଷାମାନଙ୍କୁ ଛୋଟ ପିଲାମାନଙ୍କ ଦ୍ୱାରା ପଠାଅ, ମୁଁ ବଡ଼ ବଡ଼ ଗାଈମାନଙ୍କୁ ନେବି। ମୁଁ ବହୁତ ବୟସ ହୋଇଗଲାଣି ମୋର ଏବଂ ମୋର ମଧ୍ୟ ବହୁତ ବଡ଼ ହୋଇଗଲାଣି। ଏହିଭଳି ଭାବରେ କହୁଥିଲା ସମୟରେ ତାଙ୍କର ପିତାମାତାମାନେ ଚାହୁଁନଥିଲେ, କିନ୍ତୁ ଯେତେବେଳେ ଭଗବାନ କୃଷ୍ଣ ବହୁତ ଜିଦ୍ କଲେ, କିନ୍ତୁ ଅନ୍ୟମାନେ ଅନ୍ୟ ପଶୁପାଳକମାନେ ମଧ୍ୟ ସେଥିରେ ସମ୍ମତି ପ୍ରଦାନ କଲେ। ସେଥିପାଇଁ କୁହାଯିବ ତତଶ୍ଚ କୌଗଣ୍ଡ ବୟସ ବ୍ରଜେଇ, କୌଗଣ୍ଡ ବୟସ ଯେତେବେଳେ ଆସିଗଲା ଭଗବାନ ଏ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଆରମ୍ଭ କଲେ। ତତଶ୍ଚ କୌଗଣ୍ଡ ବୟସ ବ୍ରଜେଇ ବହୁବଲ ତୁସ୍ତ ପଶୁପାଳ ଅନ୍ୟ ପଶୁପାଳମାନେ ମଧ୍ୟ ସେଥିରେ ସମ୍ମତି ପ୍ରଦାନ କଲେ। ତେଣୁ ଗାସ୍ ଚାରାୟଣ ସଖିବି ସମଦେଇ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଏହାକୁ ଗୋପାଷ୍ଟମୀ ବୋଲି କୁହାଯାଏ, ସେହି ତିଥିରେ ଭଗବାନ ଏ ଗାଭୀମାନଙ୍କୁ ନେଇ ଚାରଣ କରୁଛନ୍ତି। ତେଣୁ ସଖିବି ସମଦେଇ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ମଧ୍ୟ ଯାଉଛନ୍ତି ଏବଂ ପାଦ ତାଙ୍କର ଯେଉଁ ରହିଛି ପାଦରେ 19ଟି ଚିହ୍ନ ରହିଛି ଭଗବାନଙ୍କର। ଭଗବାନ ବୋଲି ଆମେ କେମିତି ଜାଣିବା ନା, ଗୋଟେ ହେଉଛି ସ୍ୱରୂପ ସ୍ୱରୂପ କଥା, ସ୍ୱରୂପ ଏବଂ ତଟସ୍ଥ ଦୁଇ ପ୍ରକାର ଲୀଳାରୁ ଆମେ ଜାଣିବା ଏ ହେଉଛନ୍ତି ଭଗବାନ ବୋଲି। ତେଣୁ ତାଙ୍କର ସ୍ୱରୂପ ଯେଉଁ ରହିଛି ସେ ରୂପ କିପରି ଭଗବାନଙ୍କର, ନା ତାଙ୍କର ପାଦରେ 19ଟି ଚିହ୍ନ ରହିଛି, ଆ ପରେ ବର୍ଣ୍ଣନା କରାଯିବ ସେଟା। ତେଣୁ ଏଇ ଯେତେବେଳେ କୁମାର ବୟସ ହୋଇଥିଲା ଭଗବାନଙ୍କର ସେ ପାଦର ଯେଉଁ ଚିହ୍ନ ସବୁ ରହିଛି ଶଙ୍ଖ ଚକ୍ର ଗଦା ଇତ୍ୟାଦି ଯେଉଁ ଚିହ୍ନ ରହିଛି ଏସବୁ ଏତେ ସ୍ପଷ୍ଟ ହୋଇନଥିଲା, କିନ୍ତୁ ବର୍ତ୍ତମାନ ଯେତେବେଳେ କୌଗଣ୍ଡ ବୟସରେ ଉପସ୍ଥିତ ହେଲେ ଭଗବାନ, ତେଣୁ ସେ ଚିହ୍ନ ସବୁ ସ୍ପଷ୍ଟ ହୋଇ ଆସିଲା। ତେଣୁ ବୃନ୍ଦାବନ ପୁଣ୍ୟମ ଅତିବ ଚକ୍ରକୁ, ତେଣୁ ବୃନ୍ଦାବନରେ ଯେଉଁ ସ୍ଥାନରେ ଭଗବାନ ତାଙ୍କର ଗାଭୀମାନଙ୍କୁ ନେଇକି ଚାରଣ କରୁଥିଲେ ସେ ସ୍ଥାନ ବହୁତ ସୁନ୍ଦର ଦେଖାଯାଉଥିଲା, କାହିଁକି ନା ଭଗବାନ ପାଦପଦ୍ମର ଯେଉଁ ଚିହ୍ନ ସବୁ ରହିଛି ସେ ଚିହ୍ନରେ ପୃଥିବୀରେ ବି ଶୋଭିତ ହେଉଥିଲେ, ତେଣୁ ବହୁତ ସୁନ୍ଦର ଦେଖାଯାଉଥିଲା ବୃନ୍ଦାବନ। ପୁଣ୍ୟମ ଅତିବ ଚକ୍ର, ବହୁତ ପୁଣ୍ୟ ହୋଇଗଲା, ଭଗବାନ କୌଣସି ଜୋତା ଚପଲ ପିନ୍ଧିକି ଯାଉନଥିଲେ, ଭଗବାନ ଖାଲି ପାଦରେ ଯାଉଥିଲେ। ମା କହିଲେ ଏ କାହ୍ନା ତୁ ଯେଉଁ ଯିବୁ ଅନ୍ତତ ପକ୍ଷେ ବର୍ତ୍ତମାନ ବଡ଼ ବଡ଼ ଗାଭୀମାନଙ୍କୁ ନେଉଛୁ, ସେ ଗାଭୀମାନେ ବହୁତ ବହୁତ ଦୂର ସ୍ଥାନକୁ ପଳେଇବେ, ଆଉ ବଣରେ ବହୁତ ପ୍ରକାର କଣ୍ଟା ଫଣ୍ଟା ସବୁ ରହିଛି, ତୁ ଅନ୍ତତ ପକ୍ଷେ ଚପଲ ପିନ୍ଧିକିରି ଯାଉ। କିନ୍ତୁ ଭଗବାନ କହିଲେ ମା ମୁଁ ଯଦି ଚପଲ ପିନ୍ଧିକି ଯିବି, ମୁଁ ହେଉଛି ଗାଭୀମାନଙ୍କର ସେବକ, ମୁଁ ଗୋପାଳକ, ମୁଁ ଯଦି ଚପଲ ପିନ୍ଧିକି ଯିବି ତାହେଲେ ଗାଭୀମାନେ ଇଏ ହେଉଛନ୍ତି ମୋର ମାଲିକ, ଏମାନେ ମାଲିକାଣୀ ବା ମାଲିକ, ଏମାନେ ଖାଲି ଗୋଡ଼ରେ ଯିବେ ମୁଁ ଚପଲ ପିନ୍ଧିକି ଯିବି, ଯଦି ମୋତେ ଚପଲ ଦେବ ତାହେଲେ ଆମର ଯେଉଁ 9 ଲକ୍ଷ ଗାଭୀ ଅଛନ୍ତି ସମସ୍ତଙ୍କୁ ଚପଲ ପିନ୍ଧା, 9 ଯୋଉ 36 ଲକ୍ଷ, ଖାଲି ଚପଲ ପିନ୍ଧିଲେ ହେବନି, ତାଙ୍କୁ ମଧ୍ୟ ଯଦି ତଳେ ପ୍ରୋଟେକ୍ସନ୍ ଦେବ ଉପରେ ମଧ୍ୟ ଖରାରୁ ପ୍ରୋଟେକ୍ସନ୍ ଦେବା ପାଇଁ ଗୋଟେ ଛତା ଦେବା ଦରକାର, ତେଣୁ ଛତା ଦରକାର ହେଲେ ତାଙ୍କ ମଧ୍ୟ ଛତା ଧରିବା ପାଇଁ ଗୋଟେ ସେବକ ଦରକାର, ଆହୁରି 9 ଲକ୍ଷ ସେବକ ଦରକାର। ଏଇଭଳି ଭାବରେ ଭଗବାନ କହିବାରୁ ମା ଆଉ କ'ଣ କହିବେ, ତାଙ୍କୁ ଛାଡ଼ିଲେ, ଖାଲି ପାଦରେ ଭଗବାନ ଚାଲିଛନ୍ତି ବ୍ରଜଭୂମି, ବହୁତ ପୁଣ୍ୟବାନ। ଆଗତ ପ୍ରଥମ ସ୍କନ୍ଦ 10 ଅଧ୍ୟାୟରେ ଏକଥା କହୁଛନ୍ତି ଗୋପୀମାନେ, ଯେତେବେଳେ ଭଗବାନଙ୍କର ଯେତେବେଳେ ମହାଭାରତ ଯୁଦ୍ଧ ପରେ ସେ ଫେରୁଛନ୍ତି ଦ୍ୱାରକାକୁ, ସେହି ସମୟରେ ଯଦିଓ କୁରୁକୁଳର ନାରୀମାନେ ସେମାନେ ବିଧବା ହୋଇଯାଇଛନ୍ତି, କିନ୍ତୁ ତଥାପି ଭଗବାନଙ୍କ ପ୍ରତି ସେମାନେ ବିଦ୍ୱେଷ କରୁନାହାନ୍ତି, ଭଗବାନଙ୍କର ରୂପ ଭଗବାନଙ୍କ ଲୀଳା ଏସବୁ ଦେଖି ସେମାନେ ଭଗବାନଙ୍କୁ ପ୍ରଶଂସା କରୁଛନ୍ତି, ଏତେ ସୁନ୍ଦର ଭଗବାନ ସେ ଭଗବାନଙ୍କର କିଭଳି ଲୀଳା, ସେ କହୁଛନ୍ତି ପ୍ରଥମ ସ୍କନ୍ଦ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି, ଯେ ସେମାନେ କହୁଛନ୍ତି ଯେ ଇଏ ଯେଉଁ ଦେଖୁଛ ଏ ସଖୀ, ଏମାନେ ଯେଉଁ ଦେଖୁଛ ଏ ଯାଉଛନ୍ତି, ଅହୋ ଅଡ଼ମ୍ ଶ୍ରାଦ୍ଧ ତମଂ ଯଦୁକୁଳ, ଆଶ୍ଚର୍ଯ୍ୟ ହେଉଛନ୍ତି ଭଗବାନଙ୍କର ସବୁ ଲୀଳା ଦେଖି। ତେଣୁ କହୁଛନ୍ତି ସଖୀମାନେ ଅହୋ ଅଡ଼ମ୍ ଶ୍ରାଦ୍ଧ ତମଂ ଯଦୁକୁଳ, ଏ ସଖୀମାନେ ଏ ଯେଉଁ ଯଦୁକୁଳରେ ଯେଉଁ କୂଳରେ ଏ କୃଷ୍ଣ ଆସିଛନ୍ତି, ଭଗବାନ ସ୍ୱୟଂ ଭଗବାନ ଆସିଛନ୍ତି ଯଦୁକୁଳରେ ଆସିଛନ୍ତି, ତେଣୁ ସେ କୂଳ ହେଉଛି ବହୁତ ଶ୍ରାଦ୍ଧତମ, ବହୁତ ପ୍ରଶଂସନୀୟ, ଅହୋ ଅଳମ ଶ୍ରାଦ୍ଧତମ ଯଦୁକୁଳ, अहो अलम पुण्य तम मधुर्वनम, आहुरी अधिक पुण्य तम हूँ किए न मधुवन ब्रज ब्रजभूमि भगवान गाभी बत्सवान चारण करते से मध्य मधुवन ब्रजभूमि ब्रज वृंदावन ही बहुत आहुरी बहुत पुण्यतम। तेणु अन्य सखी मान पचारे किभरी जदुकूल पुण्यतम प्रशंसनीय मधुवन केमी पुण्यतम ना सखी जब एश पुंसा वृषभ श्रेयपति ए सखी ये जो एश जे जाऊँगी ऋषभ श्रेष्ठ व्यक्ति श्रेयपति जे लक्ष्मी पति श्रेयपति स जन्मना चंक्रमणी चाँचति से जन्मग्रहण करी विशेष भाव वृंदावन में बहुत तांकर पादरे बहुत चालीस चंचति कारण एका से चालू ना किसी को विस्तार करते सांग मैंने अच्छा गोपबाक मैंने अच्छा जिते वर्षा मैंने अच्छा चारि चारि पादरे भगवान चालीस वृंदावन में स चक्रमण स जन्मना चक्रमणी चाँचती ब्रजभूमि अति पवित्र हो जाए भगवान पादपद्म रज धूलि से पड़ी जो पादपद्म धूलि प्रार्थना कर महाप्रभु कहते भगवान यदि अहो अयि नंदचंद किंगरम पति मां विषम भाव बोध कृपया तब पाद पंकज स्थित धूलि सदृश विचिंदय जय श्री गोपिका श्री कृष्ण बलराम श्री जगन्नाथ बल से पादपद्म धूलि को निजर मस्तक बढ़ावाई महाप्रभु स्वयं भगवान से मत प्रार्थना कर तेणु ये ब्रजभूमि केते पवित्र ये जानवा भगवान लीला सब रही बर्तमान आप गले भगवान पादपद्म चिन्ह सब रही विभिन्न स्थान रही वृंदावन जो मैंने परिक्रमा करेंगे से सब चिन्ह को देखिए बर्तमान रही आम प्रभु रही पड़े अच्छा वीरभद्र प्रभु वृंदावन रही से सब लीला से सब देखें सब आम जा वृंदावन परिक्रमा से आम देखे तेणु यही भाव में जो भगवान गौगंड बयस विभिन्न ब्रजभूमि जो गोचारण कर गोचारण समय वृंदावन जो शोभा रही भगवान को अत्यंत आनंद प्रदान कर अतीवते मुदा से बहुत आनंदित हो भगवान समस्त अंग प्रत्यंग आनंदित हो जो वृंदावन जो पवन बहुत मंद शीतल पवन आसुची से जो सब रही पद्म पुष्प सब रही जो से पवन आसुची से बहुत सुगंधित हो तेणु भगवान नासिका को आघ्राण आघ्राण कर नासिका इंद्र भगवान आनंदित होती वृंदावन जो शोभा रही शोभा को देखी भगवान चक्षु द्वारा आनंदित होती तेणु ये चक्षु इंद्रिय को आनंद प्रदान कर भगवान से वृंदावन में जो विभिन्न पशु पक्षी मान रही से स्वर छाड़ स्वर से नाद कर गान कर कूकल मयूर इत्यादि जो गान कर गान द्वारा भगवान श्रवण इंद्रिय को बहुत आनंद प्रदान कर तेणु यह भाव में समस्त इंद्रिय मान भगवान आनंदित हो ब्रह्म संहिता जो भगवान कहते जहाँ समस्त गोटे इंद्रिय समस्त इंद्रिय कार्य करती तेणु भगवान समस्त इंद्रिय यही भाव आनंदित जा कष्ट करना पशु केमी पालन करेंगे से चिंता नहीं चलते आनंद समस्त आनंद रोच भगवान पाखे आज जो मैंने बछा थे बर्तमान तो गाधी हो गला तेनाली बहुत आनंदित होती समस्ते आनंद दे जाऊँगी गोचारण लीलाटे हो तेणु ये कह तत्र तत्र जुआड़े जाऊँ वृंदावन में सबुठ तत्र तत्र अरुण पल्लव श्रेया गच्छ मैंने सब अरुण पल्लव हो जाए लाल लाल पत्र सब आसी बहुत शोभित होरुण पल्लव श्रेया एवं फल प्रसून उर्वारण पदय सब फल फूल सब रही जा गचरे वृंदावन गचरे सब फल पुष्प सब रही था आम खरा दिन बोलते फल पुष्प न थी पारे कि वृंदावन तरु जो रोचा सी हूँ कि तरु कल्प तरु चिंता मणि प्रकाश दशुकल्प वृक्ष ये सब वृक्ष सब हूँ कल्प वृक्ष आमर ए वृक्ष खरा दिन आसला ଏଠି ବର୍ତ୍ତମାନ ତାଳ ଆସୁଛି, କିନ୍ତୁ ସେଠି ସେ ହେଉଛି ବୃନ୍ଦାବନ, ସେ ହେଉଛି ତଳୁ ଗଳ୍ପ ତଳୁ, ତେଣୁ ସେଠି ସବୁବେଳେ ତାଳ ରହୁଛି। ତାଳ ଲୀଳା ବର୍ଣ୍ଣନା କରାଯିବ, ଭଗବାନ ଯେଉଁ ଜନକାସୁର ବଧ କରିବେ ସେଇ ତାଳବନରେ ଏଇ ଲୀଳାଟି ହେବ। ଏଇ ସମୟରେ କାର୍ତ୍ତିକ ଯେଉଁ ରହିଛି, କାର୍ତ୍ତିକ ମାସ ସେତେବେଳେ ତାଳ ହୁଏନି, କିନ୍ତୁ ବୃନ୍ଦାବନରେ ଯେ ତରୁ ହେଉଛନ୍ତି କଳ୍ପ ତରୁ, ତେଣୁ ସବୁ ସମୟରେ ଫଳ ଫୁଲ ସବୁ ଭରିକି ରହିଛି। ତେଣୁ ଫଳ ପ୍ରସୁନ ଉରୁଭରି ପାଏ, ବହୁତ ଫଳ ଫୁଲ ସବୁ ଆସୁଛି। ଯେତେବେଳେ ବର୍ଣ୍ଣନା କରାଯାଇଛି କାମଂ ବବର୍ଷ ପର୍ଜନ୍ୟ ସର୍ବ କାମ ଗୁହାମୟୀ ଶିଶି ସୂକ୍ଷ୍ମ ପ୍ରଧାନ ଗାଭ ପୟ ସୋଧି ଶ୍ରୁତି ମୁଦା। ଏ ଭୂମିକୁ ମହି ବୋଲି କୁହାଯାଉଛି, କାରଣ କ'ଣ ନା ଏ ମହିରେ ଶକ୍ତି ରହିଛି। ଯେତେ ଜୀବ ରହିବେ, ଖାଲି ମନୁଷ୍ୟମାନଙ୍କ ନୁହଁ, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ମନୁଷ୍ୟ ମାତ୍ର 4 ଲକ୍ଷ ପ୍ରକାରର, କିନ୍ତୁ ଆହୁରି 80 ଲକ୍ଷ ପ୍ରକାର ଜୀବ ରହିଛନ୍ତି। ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ସେ ପୃଥିବୀ ପୂରଣ କରିବ, ସେଥିପାଇଁ ତାର ନାମ ହେଉଛି ମହି। ସର୍ବକାମ ଦୁଘା ମହି, କାମ ଦୁଘା କେମିତି ଗାଭୀ କାମଧେନୁ ଗାଭୀ ସବୁ ପ୍ରଦାନ କରେ, ଯାହା ଆମର ଦରକାର ସେ ଆବଶ୍ୟକ ସବୁ ପୂରଣ କରେ, ସେହିଭଳି ମହି ମଧ୍ୟ କାମ ଦୁଘା। ଯଦି ଠିକ୍ ଭାବରେ ଧର୍ମନୀତି ଅନୁସାରେ ଶାସ୍ତ୍ରନୀତି ଅନୁସାରେ ରାଜ୍ୟ ଶାସନ ହେବ, ତାହେଲେ ପୃଥିବୀ ସମସ୍ତ ଯାହାର ଯାହାର ଆବଶ୍ୟକତା ସବୁ ପୂରଣ କରିବ। ଯୁଧିଷ୍ଠିର ମହାରାଜ ବିଷୟରେ ଭାଗବତ ପ୍ରଥମ ସ୍କନ୍ଧ 10 ଅଧ୍ୟାୟରେ ଏ ବର୍ଣ୍ଣନା କରାଯାଉଛି। ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦି ଋଷିଙ୍କୁ, ଏ ସୌନକାଦି ଋଷିମାନେ ଜାଣିଛ ଯୁଧିଷ୍ଠିର ମହାରାଜଙ୍କ ସମୟରେ ତାଙ୍କର ଅର୍ଥନୀତି କିଭଳି ଥିଲା। ଆମର ମୋଦି ସରକାର ବର୍ତ୍ତମାନ ବହୁତ ପ୍ରକାର ପ୍ଲାନ୍ ସବୁ କରୁଛନ୍ତି, କେମିତି ଭାରତୀୟ ଲୋକମାନେ ତାଙ୍କର ସବୁ ପ୍ରକାର ବିକାଶ ହୋଇପାରିବ, କିନ୍ତୁ ଯେଉଁ ମୁଖ୍ୟ ବିକାଶ କିଭଳି ହେବ ନା, ଯଦି ଧର୍ମନୀତି ଅନୁସାରେ ଶାସନ ହେବ, ରାଜ୍ୟ ଶାସନ ହେବ, ଯାହାକି ଯୁଧିଷ୍ଠିର ମହାରାଜ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ। ଗୋବଧ ବନ୍ଦ ହୋଇପାରୁନାହିଁ, କିନ୍ତୁ ଧର୍ମନୀତି ଶାସନ ଯଦି କରିବା, ଶାସ୍ତ୍ର ଅନୁସାରେ ଶାସନ କରିବା, ତାହେଲେ ଗୋବଧକୁ ବନ୍ଦ କରିବାକୁ ପଡ଼ିବ, ଯାହାକି ଯୁଧିଷ୍ଠିର ମହାରାଜ କରିଥିଲେ। ସେଥିପାଇଁ ସୁତ ଗୋସ୍ୱାମୀ କହୁଛନ୍ତି ସୌନକାଦି ଋଷିମାନେ ଯୁଧିଷ୍ଠିର ମହାରାଜ ଯେଉଁ ରାଜ୍ୟ ଶାସନ କରୁଥିଲେ, ସିଏ ହେଉଛି କୃଷ୍ଣଙ୍କର ରାଜ୍ୟ, ଯେମିତି ରାମଙ୍କର ରାଜ୍ୟ ସେଇଭଳିଆ କୃଷ୍ଣଙ୍କର ରାଜ୍ୟ ସିଏ। ତେଣୁ କାମଂ ବବର୍ଷେ ପର୍ଜନ୍ୟ, ବୃଷ୍ଟି ମାଧ୍ୟମରେ ଯାହାର ଯାହା ଆବଶ୍ୟକତା ସେସବୁ ବୃଷ୍ଟି ପୂରଣ କରୁଥିଲେ। କାମଂ ବବର୍ଷେ ପର୍ଜନ୍ୟ ସର୍ବକାମ ଦୁଘା ମହି, ଏ ମହି ପୃଥିବୀ ଯେତେ ଜୀବ ଥିଲେ ସମସ୍ତଙ୍କର ସମସ୍ତ ଯାହାର ଯାହା ଆବଶ୍ୟକତା ଥିଲା ସେ ପୂରଣ କରୁଥିଲେ ପୃଥିବୀ, ପୃଥିବୀ ଦେବୀ ଶସ୍ୟ ଉତ୍ପାଦନ କରୁଥିଲେ, ବନ୍ଦ କରିଦେଲେ ଶସ୍ୟ। ପୃଥିବୀ ମହାରାଜଙ୍କ ସମୟରେ ବର୍ଣ୍ଣନା କରାଯାଇଛି, ବେଣ ମହାରାଜ ଥିଲେ ତାଙ୍କର ପିତା, ଯିଏକି ଧର୍ମନୀତି ମାନିଲେ ନାହିଁ, ଭଗବାନଙ୍କୁ ମାନିଲେ ନାହିଁ, ସବୁ ଯେଉଁମାନେ ପୂଜାପୂଜି କରୁଥିଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ସେ କରେ ନା କହିପାରିବ ନାହିଁ, ମହାମନ୍ତ୍ର କୀର୍ତ୍ତନ କରିପାରିବ ନାହିଁ। ତେଣୁ ଏଇଭଳି ଭାବରେ ବେଣ ରାଜା ଯେହେତୁ ଧର୍ମନୀତି ମାନିଲେ ନାହିଁ, ତେଣୁ ପୃଥିବୀ ଦେବୀ ସମସ୍ତ ଶସ୍ୟକୁ ନିଜ ଗର୍ଭ ଭିତରେ ରଖିଲେ, ଆଉ ଶସ୍ୟ ଉତ୍ପନ୍ନ ହେଲା ନାହିଁ। ଭବିଷ୍ୟତରେ ମଧ୍ୟ କଳିକାଳର ଅନ୍ତିମରେ ସେ ସମୟ ଆସିବ, ଦୁର୍ଭିକ୍ଷ ପୀଡ଼ିତ ଲୋକମାନେ ଖାଇବାକୁ ପାଇବେ ନାହିଁ, ସବୁ ଘର ଦ୍ୱାର ସବୁ ଛାଡ଼ି ସବୁ ବଣକୁ ପଳେଇବେ। ଦ୍ୱାଦଶ ସ୍କନ୍ଧରେ ଏସବୁ ଭବିଷ୍ୟତବାଣୀ ଦିଆଯାଇଛି। ତେଣୁ ଧର୍ମନୀତି ଅନୁସାରେ ଯଦି ଶାସନ ଚାଲିବ, ତାହେଲେ ପୃଥିବୀ ସମସ୍ତ ଯିଏ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବଙ୍କର ସମସ୍ତ କାମନା ସେ ପୂରଣ କରିବେ। ତେଣୁ ଯୁଧିଷ୍ଠିର ମହାରାଜଙ୍କ ସମୟରେ ସେୟା ହେଉଥିଲା, ସର୍ବକାମ ଦୁଃଖା ମହି ଏବଂ ଶିଶି ସୂକ୍ଷ୍ମ ପ୍ରଧାନ ଗାଭ, ଗାଭୀମାନେ ପ୍ରୋଟେକ୍ସନ ପାଉଥିଲେ, ଗାଭୀ ଗୋହତ୍ୟା ବନ୍ଦ କରାଯାଇଥିଲା, ତେଣୁ ସେମାନେ ବହୁତ ଆନନ୍ଦିତ ଥିଲେ। ତେଣୁ ତାଙ୍କର ପହ୍ନାରୁ କ୍ଷୀର ଝରିକିରି ମନ ମନ ଝରିକିରି ମାଟି ସବୁ ଓଦା ହୋଇଯାଉଥିଲା, ଆଉ ବର୍ଷାର ଆବଶ୍ୟକତା ନଥିଲା, ଶିଶି ସୂକ୍ଷ୍ମ ଶିଶି ମାନେ ଓଦା ହୋଇଯାଉଥିଲା। ପ୍ରଧାନ ଗାଭ ବୟସ ସୋଧି ଶ୍ରୁତି ମୁଦା, ମୁଦା ମାନେ ଗାଭୀମାନେ ଏତେ ଆନନ୍ଦରେ ଥିଲେ, ଆଉ ବର୍ଷାର ଆବଶ୍ୟକତା ନଥିଲା, ବର୍ଷା ବି ହେଉଥିଲା କିନ୍ତୁ ଏଇ କ୍ଷୀରରେ ମଧ୍ୟ ପୃଥିବୀ ସବୁ ପୃଥିବୀ ଓଦା ହୋଇଯାଉଥିଲେ। ତେଣୁ ଏଇଭଳି ଭାବରେ ଯଦି ରାଜ୍ୟ ଶାସନ କରାଯିବ, ତାହେଲେ ସମସ୍ତେ ଆନନ୍ଦରେ ରହିପାରିବେ। ତେଣୁ ଏଠି ଯେଉଁ କୁହାଯାଉଛି ଯେ ସେଠି ଯେଉଁ ବୃନ୍ଦାବନରେ ଯେଉଁ ତରୁମାନେ ସବୁ ସମୟରେ ସବୁ ସିଜିନ୍ ଅଲ୍ ସିଜିନ୍ ଯେଉଁ କୁହାଯାଏ ଆମର ଯେଉଁ ରହିଛି ଗୋଟେ ଗୋଟେ ଗଛ ଅଛନ୍ତି ଗୋଟେ ସିଜିନ୍ରେ ଫଳ ଦେବେ, କିନ୍ତୁ ଗୋଟେ ଗୋଟେ ଗଛ ମଧ୍ୟ ଅଛନ୍ତି ସବୁ ସିଜିନ୍ରେ ସେ ଫଳ ଦେବେ। କ'ଣ ତାକୁ କୁହନ୍ତି? ବାରମାସୀ, ବାରମାସୀ ପ୍ରଭୁଙ୍କର ବହୁତ ବାରମାସୀ ଅଛି ଆମ୍ବ। ତେଣୁ ଇଏ ଯେଉଁ ସବୁ ସମୟରେ ଫଳ ଫୁଲ ସବୁ ଆସିବ। ତେଣୁ ବୃନ୍ଦାବନରେ ଯେଉଁ ତରୁ ବା ବୃକ୍ଷ ସେ ସାମାନ୍ୟ ତରୁ ନୁହନ୍ତି। ତାର ଶ୍ରୀଶ୍ରୀମନ୍ ପ୍ରଭୁପାଦ ମହାରାଜ କହୁଥିଲେ ଗୋଟେ କଥା ଯେ ଜଣେ ବ୍ୟକ୍ତି ଯାଉଥିଲା ବେଳେ ବହୁତ କ୍ଳାନ୍ତ ହେଇଗଲେ, କ୍ଳାନ୍ତ ହେଇ ସେ ଗୋଟେ ଗଛ ମୁଖରେ ଗଛ ମୂଳରେ ବିଶ୍ରାମ ନେଇଛନ୍ତି। ହଁ, ସେ ଚିନ୍ତା କରୁଛନ୍ତି ମୁଁ ବହୁତ ବର୍ତ୍ତମାନ କ୍ଷୁଧା ହେଉଛି, ବହୁତ ଭୋକ ଲାଗୁଛି, ଯଦି କିଛି ଖାଦ୍ୟ ମିଳନ୍ତା ତାହେଲେ ମୋର କ୍ଷୁଧା ମେଣ୍ଟି ଯାଆନ୍ତା। ଏଇଭଳିଆ ଚିନ୍ତା କରିବା ସମୟରେ ସାଙ୍ଗେ ସାଙ୍ଗେ ସବୁ ଆସିଗଲା, ରାଜଭୋଗ ସବୁ ଆସି ପହଞ୍ଚିଗଲା, ବହୁତ ପ୍ରକାର ଖାଦ୍ୟ ଆସି ପହଞ୍ଚିଗଲା। ତେଣୁ ସେ ଆଶ୍ଚର୍ଯ୍ୟ ହେଇଗଲେ ସେ ଲୋକ ଜଣଙ୍କର, କ'ଣ ମୁଁ ଚିନ୍ତା କରିବୁ ଏତେ ସବୁ ଖାଦ୍ୟ ଆସିଗଲା? ଯାହା ହଉ ତୁମେ ଭୋକ ଲାଗିଲେ ତେଣୁ ସେ ଖାଇବାକୁ ଆରମ୍ଭ କଲେ, ଖାଇସାରିଲା ପରେ ଶୋଷ ହବ। ଯଦି ବର୍ତ୍ତମାନ କଥା ତୃଷା ଯଦି ମିଟନ୍ତା, ଯଦି କିଛି ଜଳ ବା ପାନୀୟ କିଛି ମିଳନ୍ତା, ଏକଥା ଚିନ୍ତା କଲା ବେଳେ ପାନୀୟ ସବୁ ଆସି ପହଞ୍ଚିଗଲା, ବିଭିନ୍ନ ପ୍ରକାର ପାନୀୟ ସବୁ ଆସି ପହଞ୍ଚିଗଲା। ତେଣୁ ସେ ପାନୀୟ ମଧ୍ୟ ପାନ କଲେ, ଖାଇ ପିଇ ସାରିଲା ପରେ ବା ଆବଶ୍ୟକ ପଡ଼ିବ ନିଦ୍ରା ବା ଟିକେ ରେଷ୍ଟ ନେବା ପାଇଁ ଚାହିଁବ, ବା ଟିକେ ଯଦି ବିଶ୍ରାମ ନେଇପାରନ୍ତି ଭଲ ହୁଅନ୍ତା। ସାଙ୍ଗେ ସାଙ୍ଗେ ସେଠି ଗୋଟେ ପଲଙ୍କା ଆସି ପହଞ୍ଚିଗଲା, ସବୁ ଗଦି ଫଦି ସବୁ ଆସି ପହଞ୍ଚିଗଲା। ତେଣୁ ତା ଉପରେ ସେ ବିଶ୍ରାମ ନେଲେ, ତାପରେ ସେ ଚିନ୍ତା କରିଛନ୍ତି ଆରେ ମୁଁ ଖୋଲା ଜାଗାରେ ବର୍ତ୍ତମାନ ଏଠି ଶୋଇଛି, ଯଦି ବାଘ ଆସିବ, ଏକ ଚିନ୍ତା କଲାବେଳକୁ ବାଘ ମଧ୍ୟ ଆସି ପହଞ୍ଚିଗଲା ଖାଇଦେଲା। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି ଏ ଯେଉଁ ତରୁ ବୃନ୍ଦାବନର ତରୁ, ଏ ସାମାନ୍ୟ ତରୁ ନୁହନ୍ତି, ଏମାନେ ହେଉଛନ୍ତି କଳ୍ପ ତରୁ। ତେଣୁ ସେଠି ସବୁ ଫଳ ପ୍ରସୂନ ଉରୁଭରିଣ, ବହୁତ ପ୍ରକାର ଫଳ, ପ୍ରଚୁର ଫଳ ଆସିଥିଲା, ଫଳ ଫୁଲ ସବୁ ପ୍ରଚୁର ଭାବରେ ଆସି, ଏବଂ ଭଗବାନଙ୍କୁ ପାଦେନ ପାଦୟୁ, ସେ ତ ବହୁତ ଉଚ୍ଚାର ଅଛନ୍ତି ନା, ଭଗବାନ କେମିତି ସେଇଟାକୁ ଗ୍ରହଣ କରିବେ? ତେଣୁ ସେ ନଇଁ ଯାଉଛନ୍ତି, ସ୍ପୃଶନ ଶିଖାନ ବିକ୍ଷ ଶିଖାନ, ତାର ଶିଖା ମାନେ ଯେଉଁ ବନସ୍ପତି, ବନ ବନପତି ଇତି ବନସ୍ପତି, ସନାତନ ଗୋସ୍ୱାମୀ କହୁଛନ୍ତି ବନର ପତି ସେ, ବହୁତ ବିଶାଳ ବିଶାଳ ବୃକ୍ଷ, କିନ୍ତୁ ସେମାନେ ଭଗବାନ ପାଦ ପ୍ରଥମରେ ଆସି ନଇଯାଉଛନ୍ତି, ଶିଖା ଦ୍ୱାରା ତାର ଶିଖାକୁ ନୁଆଁ ଦେଉଛନ୍ତି, ସ୍ପୃଶନ ଭଗବାନ ପାଦ ପ୍ରଥମକୁ ସ୍ପର୍ଶ କରୁଛନ୍ତି, ପ୍ରଣାମ କରୁଛନ୍ତି ଭଗବାନଙ୍କୁ। ଇଏ ହେଉଛି ଭଗବତ ଗୀତାର ସାର, ଅର୍ଜୁନକୁ ଭଗବାନ କହୁଛନ୍ତି ଅର୍ଜୁନ ମୁଁ ତୁମକୁ ସବୁ ଯେଉଁ ଜ୍ଞାନ ଦେଲି, ଶ୍ରେଷ୍ଠ ଜ୍ଞାନ କେଉଁଟା ଜାଣିଛ ନା ପ୍ରଭୁ କେଉଁଟା? ନା ଶୁଣ, ମୁଁ ଆଉ ଥରେ ତୁମକୁ କହୁଛି, ମୁଁ ତୁମକୁ କହିସାରିଛି ଥରେ ନବମ ଅଧ୍ୟାୟ 34 ଶ୍ଳୋକରେ କହିଛି ଏ କଥା, ତେଣୁ ଆଉ ଥରେ ତୁମକୁ କହୁଛି, ସର୍ବଗୃହତମ ଗୃହ ଶୁଣୁମି ପରମଂ ବଚ, ସବୁଠାରୁ ଗୃହତମ ହେଉଛି ମୁଁ ଆଉ ଥରେ ତୁମକୁ କହୁଛି ଅର୍ଜୁନ, ଇଷ୍ଟୋସ୍ମି ଦୃଢ଼ମିତି ତତ୍ତ୍ୱ ବଖ୍ୟାନି କହିତମ, ତମେ ଯେହେତୁ ମୋର ଅତ୍ୟନ୍ତ ପ୍ରିୟ ତେଣୁ ତୁମର ମଙ୍ଗଳ ପାଇଁ ଏଇଟା କହୁଛି। ନା ପ୍ରଭୁ କ'ଣ ସେଇଟା? ନା ମନ୍ମନା ଭବ ମଦ ଭକ୍ତ ମଦ ଜାଜି ମା ନମସ୍କୃ, ଏଇ ଚାରୋଟି ଜିନିଷ ଯଦି ତୁମେ କରିପାରିବ, ମନ୍ମନା ଭବ ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ନମସ୍କାର କର, ମା ଏବ ଏସି ନିଶ୍ଚିନ୍ତ ଭାବରେ ପ୍ରତିଜ୍ଞାନେ ପ୍ରିୟସିନୀ, ମୁଁ ତୁମକୁ ସତ୍ୟ କରି କହୁଛି, ପ୍ରତିଜ୍ଞା କରି କହୁଛି ଅର୍ଜୁନ, ଏତିକି ଯଦି ତୁମେ କରିବ ତାହେଲେ ମାମ ଏବ ଏସି ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ, ଏତେ କୌଣସି ସନ୍ଦେହ ନାହିଁ। ତେଣୁ ଏ ଯେଉଁ ତରୁମାନେ ଅଛନ୍ତି ସେମାନେ ମଧ୍ୟ ଜାଣିଛନ୍ତି ଭଗବାନଙ୍କର ଏଇସବୁ ଲୀଳା ହବ ଭବିଷ୍ୟତରେ, ଭଗବାନ କହିବେ ଏ କଥା ଅର୍ଜୁନକୁ, ତେଣୁ ଭଗବାନ ସେ ଭଗବାନ ସେ ପ୍ରଣାମ କରୁଛନ୍ତି, ସ୍ପୃଶନ ଶିଖା ନିଜ ଶିଖା ମାଧ୍ୟମରେ ଭଗବାନ ପାଦୟ ସ୍ପୃଶନ ଭଗବାନ ପାଦ ପଦ୍ମଙ୍କୁ ସ୍ପର୍ଶ କରୁଛନ୍ତି, ପ୍ରଣାମ କରୁଛନ୍ତି। ତେଣୁ ସ୍ପୃଶନ ଶିଖାନ ବିକ୍ଷ ବନସ୍ପତି ମୁଦା, ଏ କଥା ଭଗବାନ ଦେଖୁ ଦେଉଛନ୍ତି, ବିକ୍ଷ ଭଗବାନ ଦେଖୁଛନ୍ତି ବନସ୍ପତିମାନେ, ବହୁତ ବୃକ୍ଷ ଉଚ୍ଚ ଉଚ୍ଚ ବୃକ୍ଷ ସେମାନେ ଏହିଭଳି ଭାବରେ ନଇ ଯାଉଛନ୍ତି। ନମତି ଫଳ କୁହାଯାଇଛି, ଫଳିନ ବୃକ୍ଷ ଯେଉଁମାନେ ସେମାନେ ନଇ ଯାଆନ୍ତି, ନମତି ଗୁଣିନ ଜନା ଯେଉଁମାନେ ଗୁଣୀ ବ୍ୟକ୍ତି ସେମାନେ ନଇ ଯାଆନ୍ତି। ତେଣୁ ଯେଉଁମାନେ ପ୍ରକୃତରେ ଜ୍ଞାନ ରହିଛି ସେମାନେ ନମ୍ର ହେବେ, ସେଥିପାଇଁ ଭଗବାନ ଭଗବତ ଗୀତା କହିଲେ ଯେ ନମ୍ର ଅମାନିତ୍ୱ ଅଦମ୍ବିତ୍ୱ ଅହିଂସା କ୍ଷାନ୍ତି ରାଜବଂ ଆଚାର୍ଯ୍ୟ ପାସନଂ ଶୌଚଂ ସ୍ଥୈର୍ଯ୍ୟ ମହାତ୍ମା ବିନିଗ୍ରହ ଅଷ୍ଟମ 13 ଅଧ୍ୟାୟରେ 5 ଶ୍ଲୋକରେ ଭଗବାନ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ସେତେବେଳେ କହୁଛନ୍ତି ଶ୍ରେଷ୍ଠ ଜ୍ଞାନ ତାହାର ଯେ ଅମାନିତ୍ୱ ନିଜେ ମାନ ଦାବି କରିବ ନାହିଁ, ଗର୍ବ ନଥିବ ତାହାର, ଅନ୍ୟମାନଙ୍କୁ ପ୍ରଣାମ କରୁଥିବେ, ଅନ୍ୟମାନଙ୍କୁ ନମ୍ର ହୋଇକି ବ୍ୟବହାର କରୁଥିବେ, ଇଏ ହେଉଛି ପ୍ରକୃତିର ବିଦ୍ୟା, ଇଏ ହେଉଛି ପ୍ରକୃତିର ଜ୍ଞାନ। ତେଣୁ ପଞ୍ଚମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ଯେଉଁମାନେ ପ୍ରକୃତିର ବିଦ୍ୟା ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ପ୍ରକୃତିର ଜ୍ଞାନୀ, ସେମାନେ ସବୁବେଳେ ନମ୍ର ହୁଅନ୍ତି, ବିଦ୍ୟା ବିନୟ ସମ୍ପନ୍ନୀ। ଯେଉଁ ବିଦ୍ୟା ଦ୍ୱାରା ଆମର ଗର୍ବ ଅହଙ୍କାର ଇତ୍ୟାଦି ହେଉଛି ସେଇଟା ପ୍ରକୃତ ବିଦ୍ୟା ନୁହଁ। ପ୍ରକୃତ ବିଦ୍ୟା ଆମକୁ ନମ୍ର କରିବ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗରିହସ୍ତିନୀ। ଯେଉଁମାନେ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେମାନେ ବିନୟ ହେବେ। ତେଣୁ ସେମାନେ ପ୍ରକୃତି ଜାଣିବ, ସେମାନେ ବିଦ୍ୱାନ ବ୍ୟକ୍ତି ବା ସେମାନେ ଜ୍ଞାନୀ ବ୍ୟକ୍ତି କେମିତି ଜାଣିବ ନା ପ୍ରଭୁ କିଭଳି ନା ବ୍ରାହ୍ମଣୀ ଗବି ହସ୍ତିନୀ ଶୁନି ଚାହିଁବ ସୋପା କେଚ ପଣ୍ଡିତ ସମଦର୍ଶିନ। ସେ ହେଉଛନ୍ତି ପଣ୍ଡିତ, ଯିଏକି ଜଣେ ଗାଭୀଟେ ହଉ ବା ହାତୀଟେ ହଉ ବା କୁକୁରଟେ ହଉ ବା କୁକୁର ଭଳି ଚଣ୍ଡାଳଟେ ହଉ, ସମସ୍ତଙ୍କୁ ଯିଏ ସମାନ ଦୃଷ୍ଟିରେ ଦେଖନ୍ତି, ସିଏ ହେଉଛନ୍ତି ପଣ୍ଡିତ, ସିଏ ହେଉଛନ୍ତି ବିଦ୍ୱାନ, ତାଙ୍କର ନମ୍ରତା ରହିଛି। ତେଣୁ ଏଇଥିରୁ ଆମେ ଜାଣିବା ବିଦ୍ୟା ବଧୁ ଜୀବନ ବୋଲି କୁହାଯାଇଛି, ମହାପ୍ରଭୁ କହିଛନ୍ତି। ଯେଉଁମାନେ କେବଳ ମହାମନ୍ତ୍ର ଗ୍ରହଣ କରିବେ ତାର ଫଳରେ ତାଦ୍ୱାରା ସାତଟି ଫଳ ସେମାନେ ପ୍ରାପ୍ତ ହେବେ। ଯେହେତୁ ଦର୍ପଣ ମହାର୍ଜନ ଆମର ହୃଦୟ ରୂପକ ଯେଉଁ ରହିଛି, ହୃଦୟ ରୂପକ ଆଇନା ରହିଛି, ସେ ସଫା ହୋଇଯିବ। କେତୋ ଦର୍ପଣ ମହାର୍ଜନ ଭବ ମହାଦବାଗ୍ନି ନିର୍ବାପଣ, ମହାଦବାଗ୍ନି ତ୍ରିତାପରେ ଯେଉଁ ଦଗ୍ଧିତ ହେଉଛନ୍ତି, ଆଦି ଭୌତିକ ଆଧ୍ୟାତ୍ମିକ ଏବଂ ଆଦି ଦୈବିକ ତିନି ପ୍ରକାର ତାପ ରହିଛି। ତେଣୁ ତିନି ପ୍ରକାର ତାପରୁ ସେମାନେ ମୁକ୍ତ ହୋଇଯିବେ କେବଳ ମହାମନ୍ତ୍ର କୀର୍ତ୍ତନ ମାଧ୍ୟମରେ। ଆଉ କ'ଣ ହେବ ନା ଚେତୋ ଦର୍ପଣ ମାର୍ଜନ ଭବ ମହାଦବାଗ୍ନି ନିର୍ବାପଣ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ। ଯେମିତି ଖରାଦିନେ ବହୁତ ଉଷ୍ମ ଆମେ ଅନୁଭବ କରୁଛେ, ବହୁତ ଗରମ ଅନୁଭବ କରୁଛେ, ରାତିରେ ଚନ୍ଦ୍ରର ଶୀତଳ କିରଣରେ ଆମେ ଶୀତଳତା ପ୍ରାପ୍ତ ହେଉଛେ, ଆନନ୍ଦ ପ୍ରାପ୍ତ ହେଉଛେ, ସେହିଭଳି ଭାବରେ ଏହି ଭୌତିକ ଜଗତର ତ୍ରିତାପରେ ଦଗ୍ଧୀଭୂତ ହେଉଥିବା ବ୍ୟକ୍ତି ଯଦି ଭଗବାନଙ୍କର ନାମର ଆଶ୍ରୟ ନେବେ ତାହେଲେ ସେମାନେ ମଧ୍ୟ ସେହିଭଳି ଭାବରେ ଶୀତଳତା ପ୍ରାପ୍ତ ହେବେ, ଶାନ୍ତି ପ୍ରାପ୍ତ ହେବେ। ଏବଂ ବିଦ୍ୟା ବଧୁ ଜୀବନମ୍, ବିଦ୍ୟା ସେମାନେ ପ୍ରାପ୍ତ ହେବେ, ଭଗବାନ ସମ୍ବନ୍ଧୀୟ ଜ୍ଞାନ ସେମାନେ ପ୍ରାପ୍ତ ହେବେ, ତେଣୁ ସେମାନେ ନମ୍ର ହେବେ, ଗର୍ବ ତାଙ୍କର ଆସିବ ନାହିଁ। ଯେଉଁମାନଙ୍କର ଗର୍ବ ଅଛି ସେମାନେ ପ୍ରକୃତିରେ ବିଦ୍ୱାନ ନୁହନ୍ତି, ସେମାନେ ପ୍ରକୃତିରେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି। ତେଣୁ ବିଦ୍ୟା ବଧୁ ଜୀବନମ୍ ଏବଂ ଆନନ୍ଦାନୁଭୂତି ବର୍ଦ୍ଧନମ୍, ଆନନ୍ଦ ରୂପକ ସାଗର ସବୁବେଳେ ବଢି ବଢିକା ଯାଉଥିବ, ସେ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଥିବେ, ଆନନ୍ଦାନୁଭୂତି ବର୍ଦ୍ଧନ। ଏବଂ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ, ପ୍ରତିପଦରେ ସେମାନେ ଏଇ ଭଗବାନଙ୍କର ନାମାମୃତ, ଭଗବାନଙ୍କର କଥାମୃତ, ଭଗବାନଙ୍କ ରୂପଲାବଣ ଇତ୍ୟାଦି ଏସବୁ ପାନ କରୁଥିବେ। ନାମାମୃତ ପ୍ରତିପଦ ପୂର୍ଣ୍ଣାମୃତ ପୂର୍ଣ୍ଣ ଅମୃତ ସେମାନେ ପ୍ରାପ୍ତ ହେଉଥିବେ। ତେଣୁ ପୂର୍ଣ୍ଣ ଭାବରେ ସେମାନେ ଏଇଭଳି ଭାବରେ ସେମାନେ ଭଗବାନଙ୍କ ନାମ ଦ୍ୱାରା ସେମାନେ ଏଇଭଳି ଭାବରେ ସବୁପ୍ରକାର ଉପକୃତ ହେବେ। ସେମାନେ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, କଳିଯୁଗରେ ଏହି ଶ୍ରୀକୃଷ୍ଣ ସଂକୀର୍ତ୍ତନ ନିଶ୍ଚିନ୍ତ ଭାବେ ବିଜୟ ଲାଭ କରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ଯେଉଁ ବୃନ୍ଦାବନର ତଳୁ ସେମାନେ ହେଉଛନ୍ତି ଭଗବାନ ଭକ୍ତ। ବୃନ୍ଦାବନ ଯେମାନେ ଜନ୍ମ ଲାଭ କରୁଛନ୍ତି, ଅନେକ ଜନ୍ମ ପୂର୍ବରୁ କୁହାଯାଇଛି, କୃତପୁଣ୍ୟ ପୁଞ୍ଜା ବହୁତ ପୁଣ୍ୟ କାର୍ଯ୍ୟ କରିଥିବା ଫଳରେ ଆଜି ସେମାନେ ବୃନ୍ଦାବନରେ ଜନ୍ମଗ୍ରହଣ କରିଛନ୍ତି ବା ଭଗବାନଙ୍କ ସହିତ ଲୀଳା କରୁଛନ୍ତି। ତେଣୁ ତରୁମାନେ ଯଦିଓ ବହୁତ ଉଚ୍ଚ ତରୁ ବନସ୍ପତି, କିନ୍ତୁ ସେମାନେ ତାଙ୍କର ଶିଖା ଦ୍ୱାରା ଭଗବାନ ପାଦକୁ ସ୍ପର୍ଶ କରୁଛନ୍ତି, ସ୍ପର୍ଶନ ଶିଖା, ୟାକୁ ଦେଖିକରି ଭଗବାନ ବହୁତ ଆନନ୍ଦିତ ହେଉଛନ୍ତି। वनस्पति माने एभली करछन्ती भगवान कर चरण स्पर्श करछन्ती भगवान प्रणाम करछन्ती एटा देखि ए वृक्ष एटा देखि कि भगवान बहुत मुदा बहुत आनंदित हो जाछन्ती। प्रकृत रे यदि आमे भगवान कर सेवा रे गत रहिबा भगवान बहुत आनंदित हेबे। आमे यदि भगवान भूल जाउछे तबे भगवान कर मन दुख होउछे। केमिति जीव मान उद्धार हेबे सेथिपाई से विभिन्न समय आसुछन्ती प्रति युगरे आसुछन्ती परित्राणाय साधुना विनाशाय च दुष्कृतान धर्म संस्थापनार्थाय संभवामि जुगे जुगे प्रति युगरे आसुछन्ती एवं तांकर प्रिय भक्त मानक पठाउछन्ती। तार उद्देश्य होची केमिति बद्ध जीव मानक उद्धार करिवे। तेणु बद्ध जीव यदि भगवान शरण जीवे ताले से आनंद हवा संगे संगे भगवान आनंदित हो मुदा शब्द व्यवहार कर बहुत आनंदित हो भगवान कहीं समझे भगवान सेवार गत रोन ये हूँ आम कर्तव्य जीवर स्वरूप है कृष्ण नित्य दास आम प्रकृत स्वरूप हूँ आम भगवान दास आम भगवान सेवा करने कथा कि आज से सब भूली आम अन्न मान सेवा करे आम भावे कौन ये परोपकार हूँ जीवर सेवा हूँ जो कहते नर जनता जनार्दन नर नारायण मनुष्य मान सेवा कले भगवान सेवा है मानव सेवा ही माधव सेवा मानव सेवा माधव सेवा नुह मानव सेवा ही रही कि माधव सेवार माधव पूजित हवा संगे संगे मानव मैंने मत पूजित हे ये अधिकांश लोक जापारती ना तेणु नारदी कहते चतुर्थ स्कंधे कहते प्रचेता मान को ये प्रचेता मैंने यथा तरर्मूल निषेचन तृप्य तत्स्कंध भुज पोषाक प्राण पहरा चतेन्द्रियाण तथा सर्वा हरण मच्युतिया प्रचेता मैंने तुम जो पूजा करने चाहछ आराधना करने चाहछ मु तुमको गोटे गुप्त रहस्य बताऊँ ना प्रभु कौन से गुप्त रहस्य ना यथा तरर्मूल निषेचन जमी आम गच्छ बड़ बड़ गच्छ सब रही वनस्पति विराट विराट गच्छ रही ये सब कुमें आवश्यकता खाद्य केमी प्रदान करवा ना केवल वृक्ष मूल पानी देने समस्त तरु मान शाखा पोशाखा सब किसी पा पाई तथा तरुण मूल निश्चित जन तृप्यंत स्कंद भूष पोशाखा गचर मूल पा दे तार शाखा उपशाखा फल फूल समस्त किसी पा पाई प्रचेता मान कहते प्रभु गचर मूल पा देकर डाले पा दे अगर पा दे कौन असुविधा ना से असुविधा अच्छे ना कौन ना प्राण पहराच जतेन्द्रियाण आम जो खाद्य खाऊे खाद्यटा आम जुहा द्वारा आम मुख द्वारा आम पाकस्थल को जाऊ तेणु पाकस्थल को खाद्य गले आम शरीर समस्त अंग खाद्य प्राप्त हो पारे कि आम कहवा आम पाकस्थल खाद्य देवा संगे संगे आम आखि को किसी खाद्य दवा तेल आम आखिटी नष्ट कान कि कर्ण गोह खाद्य प्रवेश करवा कर्णटी नष्ट ये भाव में भगवान पूजा कर तथा सर्वा मरण मच्छु तेजा ये प्रचेता मैंने से भाव में तुम जब अच्युत भजन कर भगवान आराधना कर समस्ते जहाँ जहाँ आवश्यक से प्राप्त होते तेणु मानव सेवा केवल माधव सेवा हो पार ना जो मैंने तत्वी नुहति से भाव कहते अधिकांश स्थान देखिए मानव सेवा ही माधव सेवा कहते कि ठीक नुह भागवत शिक्षा अनुसार से ठीक नुह तेणु ये भगवान बहुत आनंदित होती कारण से भगवान माधव का सेवार रही जीवर जो कर्तव्य रही पूरण कर देखिए भगवान प्रीत हो जाऊँगी आनंदित हो जाऊ मुदा आनंद भाव में स्मयन इव आह स्मयन स्मित हास्य कर बहुत आनंदित होती भगवान तो एम सचिदानंद घन सब से आनंद रही कि आनंदित हो जाऊँगी वनस्पति मानक व्यवहार देख कि छुँचर शिक्षा मध्यम भगवान पाद को स्पर्श कर तेणु से आह से कहते अग्रजम ए भाईना दाऊ दाऊजी बड़देव जी देखु आदि पुरुष भगवान हो आदि पुरुष भगवान कृष्ण हो आदि पुरुष अर्जुन को भगवान पूछनी अर्जुन जान के प्रथम आदि पुरुष किए ना प्रभु किए ना अहम आदि देवाना महर्षि नाम च सर्वस न मे विधु सुरगणा प्रभवम न महर्षय अहम आदि ही देवाना महर्षि नाम च सर्वस मत प्रकृत कई जानी पारती ना न मे विधु ना प्रभु देवता मैंने जानी पारती ना ना सुरगणा जिते देवता अच्छा 33 कोटी देवता अच्छा से मतलब जानपारती ना ना मे विधु सुरगणा प्रभु महर्षि मैंने जानपारती ना ना न प्रभवम न महर्षय महर्षि मैंने जानपारती ना कहीं प्रभु जानपारती ना ना अहम आदि ही देवाना समस्त देवता मान आदि से भगवान को अनादि बोली कह कारण पूर्व किए नए से आदि पुरुष अहम आदि ही देवाना महर्षिणाम से सर्वस देवता मान महर्षि मान समस्त आदि होंगे भगवान कृष्ण आदि पुरुष पुराण पुरुष बोली कहु पूर्व कहीं नए भागवतम द्वितीय स्कंद नवम अध्याय भगवान जो ब्रह्मा को ज्ञान दौंती ब्रह्मा को ब्रह्मा मु चारोटी श्लोक तुमको कहूँ यही चारोटी श्लोक द्वारा तुम्हें समस्त ज्ञान प्राप्त हो ज्ञानम परम गुह्यम जद विज्ञान समृत सरहस्यम तदंगम च ग्रहण गदित मया यही चारोटी श्लोक तुम समस्त किसी ज्ञान प्राप्त होमें जहाँ अन्वेषण करु जो तुम तपस्या कर समस्त किसी ज्ञान तुम्हें ये चारोटी श्लोक प्राप्त हो चतुश्लोकी भागवत कह जो चतुश्लोक विस्तार भागवतम 18,000 श्लोक व्यासदेव विस्तार कर चतुश्लोक प्रथम श्लोक हूँ भगवान कहते ब्रह्मा अहमेवा समेवाग्रे नान्यज सदसत्म पश्चाद जगत जो वशिष्य स्वस्मिन अहम ये प्रथम ज्ञान भगवान कौन ब्रह्मा को ब्रह्मा अहम मुझे प्रथम थी अहम एव समय बाग्रे प्रथम आउ कहीं नाथिले केवल मु ही थी अहम एवा समय बाग्रे नान्य सदसत्म आउ जहाँ सब अच्छी किसी नाला से समय एवं पश्चात अहम सब किसी ध्वंस हो गले किए रह्मा कौन प्रभु किए ना पश्चात अहम मुका ही रही पश्चात अतिम मु रही पश्चात अहम जब ए चतुच जो वशिष्य तो सोचनी हम अवशिष्य तो आउ जो अंतिम किए रे ना मु ही रही तेणु अहम शब्द तीन थर व्यवहार कर श्लोक मान भगवान जो जो मैंने भगवान मानने ये को सत्ता को ग्रहण करती ना निर्विशेषवादी मैंने भगवान जो सुंदर रूप रही रूप को प्रतिपादन करने गुरुत्व प्रदान करने भगवान तीन थर कही भगवान को अहम 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 तीन थर कौ से पूर्व थे मझेरे अच्छा अंतिम से ही रे रही सुंदर रूप रही सच्चिदानंद रूप रही जो चारोटी श्लोक प्राप्त हो ब्रह्मा समस्त वेदर सार भागवतम सार ब्रह्म संहिता को रचना कले 100 अध्याय ब्रह्म संहिता रचना करसंती आजिकल आय अध्याय मैंने मिलूना केवल पंचम अध्याय मिलूँ से अध्याय ब्रह्मा कहते भगवान को ईश्वर परम कृष्ण सच्चिदानंद विग्रह अनादिराज गोविंद सर्व कारण कारण सी हूँ आदि पूर्व कहीं ना नाम हूँ अनादि तेनाली आदि पुरुष बोली कहते सुखदेव गोस्वामी परीक्षित महाराज को वर्णना कर चारिदिन हो गला कौन से खाद्य पानी ग्रहण करना कि भगवान लीला श्रवण कर सी आनंद बढ़ी बढ़िया जाऊँ तेणु से आदि पुरुष से भगवान कृष्ण यही पंचदश अध्याय भगवान पौगंड लीला विषय वर्णना कर विशद भाव आम कथा को विश्राम देवा जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णव वृंद की निदाई गोत्र आनंदे जय श्री प्रभुपाद महाराज की।